ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଛଅଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି। ପେନ୍ନାୟାର ନଦୀଜଳ ଆବଣ୍ଟନକୁ ନେଇ ତାମିଲନାଡୁ ଓ କର୍ଣ୍ଣାଟକ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। କେନ୍ଦ୍ର ବଜେଟ୍ ସମ୍ପର୍କରେ ଯୁବବର୍ଗଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ମାଇ ଭାରତ ବଜେଟ୍ କ୍ୱେଷ୍ଟ 2026ର ଶୁଭାରମ୍ଭ କଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବା ସହିତ ବିଶ୍ୱସ୍ତରରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛି କହିଲେ କୃଷିମନ୍ତ୍ରୀ। ଏବଂ ଆସନ୍ତା 5 ତାରିଖରୁ 6 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ସେଚେଲ୍ସର ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 6 ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ଅବତରଣ କରିଛନ୍ତି। ବିମାନ ବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ ଜଣାଇଛନ୍ତି। ଏହି ଗସ୍ତକାଳରେ ରାଷ୍ଟ୍ରପତି ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ପୁରୀ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀମତୀ ମୁର୍ମୁ ଆସନ୍ତାକାଲି ବାଲେଶ୍ୱର ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେବା ସହିତ ନବନିର୍ମିତ ଅଡିଟୋରିୟମକୁ ଉଦ୍ଘାଟନ କରିବେ। ବୁଧବାର ଦିନ ରାଷ୍ଟ୍ରପତି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହିତ ରାଇରଙ୍ଗପୁରର ମହୁଲଡିହାସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 6 ତାରିଖ ଦିନ ରାଷ୍ଟ୍ରପତି ସିମିଳପାଳଠାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଓ ଯୁବକମାନଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପରେ ସେ ଭୁବନେଶ୍ୱରରେ ରାଜ୍ୟ ସରକାର ଓ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ମିଳିତ ସହଯୋଗରେ ଆୟୋଜିତ ହେବାକୁ ଥିବା ବ୍ଲାକ୍ ସ୍ୱାନ୍ ସମିଟ୍ ଇଣ୍ଡିଆରେ ଉଦ୍ବୋଧନ ଦେବେ। ଆସନ୍ତା 7 ତାରିଖ ଦିନ ରାଷ୍ଟ୍ରପତି ଛତିଶଗଡ଼ ଗସ୍ତ କରି ଜଗଦଲପୁରଠାରେ ହେବାକୁ ଥିବା ବସ୍ତର ପାଣ୍ଡୁମ୍ 2026 ମହୋତ୍ସବର ଉଦ୍ଘାଟନ କରିବେ। ପେନ୍ନାୟାର ନଦୀଜଳ ବଣ୍ଟନକୁ ନେଇ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଥିବା ବହୁଦିନର ଦ୍ୱନ୍ଦ୍ୱକୁ ସମାଧାନ କରିବା ଲାଗି ଏକ ଟ୍ରିବ୍ୟୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ଏନ୍ବି ଅଞ୍ଜାରିଆଙ୍କୁ ନେଇ ଗଠିତ ବେଞ୍ଚ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିବା ସହିତ ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଜଷ୍ଟିସ୍ ନାଥ କହିଛନ୍ତି ଆନ୍ତଃରାଜ୍ୟ ଜଳ ସମସ୍ୟାର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ଦିଗରେ ବିଳମ୍ବ ହେବାର କୌଣସି କାରଣ ନାହିଁ। ପେନ୍ନାୟାର ନଦୀ ଉପରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଚେକ୍ ଡ୍ୟାମ୍ ନିର୍ମାଣକୁ ନେଇ 2018 ତାମିଲନାଡୁ ସରକାରଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ଆନ୍ତଃରାଜ୍ୟ ନଦୀର ଜଳ ଏକ ଜାତୀୟ ସମ୍ପତ୍ତି ହୋଇଥିବା ଦୃଷ୍ଟିରୁ କୌଣସି ରାଜ୍ୟ ଏହା ଉପରେ ଏକକ ଅଧିକାର ସାବ୍ୟସ୍ତ କରିପାରିବ ନାହିଁ ବୋଲି ତାମିଲନାଡୁ ସରକାରଙ୍କ ପକ୍ଷରୁ ଅଦାଲତରେ ଦର୍ଶାଯାଇଛି। ବିକଶିତ ଭାରତ ଯୁବ ନେତୃତ୍ୱ କଥାବାର୍ତ୍ତାର ସଫଳତା ପରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ମାଇ ଭାରତ ବଜେଟ୍ କ୍ୱେଷ୍ଟ 2026ର ଶୁଭାରମ୍ଭ କରିଛନ୍ତି। ଆସନ୍ତାକାଲିଠାରୁ ଦେଶବ୍ୟାପୀ ଏହି ଯୁବ କୈନ୍ଦ୍ରିକ କାର୍ଯ୍ୟକ୍ରମ ଆରମ୍ଭ ହେବ। କେନ୍ଦ୍ରୀୟ ବଜେଟ୍ ସମ୍ପର୍କରେ ଦେଶର ଯୁବବର୍ଗ ଯେଭଳି ସୁଚାରୁରୂପେ ଅବଗତ ହୋଇପାରିବେ ଏବଂ ବଜେଟ୍ରେ ଥିବା ପ୍ରସ୍ତାବଗୁଡ଼ିକୁ ଅଧିକ ସୁଗମ ଏବଂ ନାଗରିକ କୈନ୍ଦ୍ରିକ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଭିନ୍ନ ମହାବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ତଥା କୋଚିଂ ସେଣ୍ଟରରେ ଅଧ୍ୟୟନରତ ଯୁବବର୍ଗଙ୍କୁ ଏଥିରେ ସାମିଲ କରି ନାଗରିକମାନଙ୍କ ଦୈନନ୍ଦିନ ଜୀବନ ସହିତ ବଜେଟ୍ର ବିଭିନ୍ନ ପ୍ରସ୍ତାବକୁ କିଭଳି ସଂଯୋଗ କରାଯାଇପାରିବ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ସମ୍ପର୍କରେ ଧ୍ୟାନ ଦିଆଯିବ। ମାଇ ଭାରତ ବଜେଟ୍ କ୍ୱେଷ୍ଟର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଯୁବବର୍ଗଙ୍କ ସ୍ୱରକୁ ଅଧିକ ସଶକ୍ତ କରିବା ଉପରେ ଲକ୍ଷ୍ୟ ରଖି ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା 17 ତାରିଖ ମଧ୍ୟରେ ମାଇ ଭାରତ ପୋର୍ଟାଲରେ ନିଜକୁ ପଞ୍ଜିକୃତ କରିଥିବା ଯୁବବର୍ଗଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାପରେ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଶୀର୍ଷସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ନେଇ ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ମାସ 3 ତାରିଖ ମଧ୍ୟରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ବିକଶିତ ଭାରତ ଦୃଷ୍ଟିକୋଣ ସହିତ କେନ୍ଦ୍ରୀୟ ବଜେଟ୍ର ସମ୍ପର୍କକୁ ନେଇ 8ଟି ପ୍ରସଙ୍ଗ ଉପରେ ପ୍ରତିଯୋଗିତା କରାଯିବ। ଏହି ପ୍ରତିଯୋଗିତାର ବିଜେତାମାନେ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ପାଇବେ ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
प्रिय साथियों, मैं ही कामेर नीतू राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कामेर पुलिस के पास आत्मसमर्पण किए। हमारे महासचिव से लेकर नीचे तक कामेर नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए योजना यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांगकर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू।
ଦେଶରେ ଉଭୟ କୃଷି ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ପ୍ରଗତି ହୋଇଥିବା ପ୍ରସଙ୍ଗ ଚଳିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରତିଫଳିତ ହୋଇଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ଗତ 5 ବର୍ଷ ମଧ୍ୟରେ କୃଷି ଓ ଏହାର ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ହାରାହାରି ବାର୍ଷିକ ଅଭିବୃଦ୍ଧି ହାର 4.4% ରହିଛି, ଯାହାକି ବିଶ୍ୱସ୍ତରୀୟ ହାରଠାରୁ ଅଧିକ। 2024-25 ଆର୍ଥିକ ବର୍ଷରେ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ପରିମାଣ 357.73 ମିଲିୟନ୍ ଟନ୍ ହୋଇଥିଲା ବୋଲି ସେ କହିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ବର୍ତ୍ତମାନ ଭାରତ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ କେବଳ ଆତ୍ମନିର୍ଭର ହୋଇପାରି ନାହିଁ, ବରଂ ବିଶ୍ୱସ୍ତରରେ ଅନେକ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଏତଦ୍ବ୍ୟତୀତ ଗତ 11 ବର୍ଷ ମଧ୍ୟରେ ଦେଶରେ ଉଦ୍ୟାନ କୃଷି ଉତ୍ପାଦନ ପରିମାଣ ପ୍ରାୟ 87 ମିଲିୟନ୍ ଟନ୍ ବୃଦ୍ଧି ପାଇଛି। 2014 ଏହି ପରିମାଣ 280.7 ମିଲିୟନ୍ ଟନ୍ ଥିବାବେଳେ ବର୍ତ୍ତମାନ ଏହା 367.72 ମିଲିୟନ୍ ଟନ୍ରେ ପହଞ୍ଚିଛି ବୋଲି କୃଷିମନ୍ତ୍ରୀ କହିଛନ୍ତି। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟା କାମ୍ବେ ନନା ରାଜ୍ୟ କମିଟି ସଦସ୍ୟ କାମ୍ବେ ନିତୁ ବେହତମତ ନାଓ ସଙ୍ଗେ ମମତା ଅନୁପା ଆଲକେନେ ସୋଲ କାମ୍ବେଡ୍ ସଙ୍ଗେ ପୋଲିସ ତେ ଆତ୍ମସମର୍ପିତ ମନା ମହାସଚିବ ତିନିଶହ ଦୌଡ ହେବନା କାମ୍ବେଡ୍ ନୁକସାନ ୟା ଆତ୍ମସମର୍ପକ ଇଞ୍ଜକେ ଜନାଧାର ଭର୍ତ୍ତି ମିଲିଶା ପାର୍ଟି କିନ ବେଡେ ସମନ୍ୱୟ ହିଲେ ମନା ଓଡ଼ିଶା ତେ ପଶ୍ଚିମ ବ୍ୟୁରୋ ବେଡେ ନୁକସାନ ୟା ସରେଣ୍ଡର ହାଇନ ପେରସ୍ତ ଇଞ୍ଜେ ପୂର୍ବ ବ୍ୟୁରୋ ତେ କେବଳ ଇଚ୍ଛୁର ମୂଲେ ନେଇତୋର ଅଧ୍ୟୟନ କିଏ ସଭ୍ୟ ତୋରୁ ସରେଣ୍ଡର କିଏ ନୁମେ ଆଲସନ ଇଞ୍ଜୋ ನಾವ ಸುಜಾವ್ ಅಗರ್ ಸರೆಂಡರ್ ಕಿವೋಕೆ ಸಮಸ್ಯೆ ಪರಿಸಿತ ನುಕ್ಸಾನ್ ವೇಡೆ ಅಂತ ಸರೆಂಡರ್ ಕಿತ್ಕೆ ಒಡಿಶಾ ಪೊಲೀಸ್ ತೋರು ಹರ ಪ್ರಕಾರತ ಚೌದ ಇಂತೋರ್ ಮಿಕಿನ್ ವೇತನ ಬಾತ ಐತಕ್ಕೆ ಬೆದೈ ನಾಟಿನವರ ಫೋನ್ ತಾಲ್ಕಿ ಮಂಜಿ ಸಂಪರ್ಕ ಏನಮ್ಮದೆ ನಾವ ಮೊಬೈಲ್ ನಂಬರ್ 7815070531 ಮಿಕುನ್ ತತನಮ್ಮದೆ ತಯಾರ್ ಕಿತ್ತನ್ ಮೀವ ರಾಜ್ಯ ಕಮಿಟಿ ಸದಸ್ಯ ನೀತು।
ସେଚେଲ୍ସର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହାର୍ମିନି ଆସନ୍ତା 5 ତାରିଖରୁ ଭାରତ ଗସ୍ତରେ ଆସୁଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ଦାୟିତ୍ୱ ନେବା ପରେ ରାଷ୍ଟ୍ରପତି ହାର୍ମିନିଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଭାରତ ଓ ସେଚେଲ୍ସ ମଧ୍ୟରେ କୂଟନୈତିକ ସମ୍ପର୍କର 50 ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ହାର୍ମିନିଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି, ଏହି 6 ଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ହାର୍ମିନି ତାଙ୍କର ଭାରତୀୟ ପ୍ରତିପକ୍ଷ ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ହାର୍ମିନି ଚେନ୍ନାଇ ଓ ମୁମ୍ବାଇ ଗସ୍ତ କରି ସେଠାରେ ବ୍ୟାବସାୟିକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ YIL ମିନିରତ୍ନ କ୍ୟାଟେଗୋରୀ 1 ପାହ୍ୟା ପ୍ରଦାନ କରାଯାଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମ୍ପୃକ୍ତ କମ୍ପାନୀକୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ସିଂ କହିଛନ୍ତି, ପ୍ରାୟ 4 ବର୍ଷ ମଧ୍ୟରେ YIL ଏକ ସରକାରୀ ସଂସ୍ଥାକୁ ଲାଭଦାୟକ କର୍ପୋରେଟ୍ ସଂସ୍ଥାରେ ସଫଳତାର ସହ ରୂପାନ୍ତର କରିପାରିଛି। ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ଏହି ସଂସ୍ଥା ଉନ୍ନତମାନ ବଜାୟ ରଖିବା ସହିତ ବାର୍ଷିକ ବ୍ୟବସାୟିକ କାରବାରରେ ଯଥେଷ୍ଟ ବୃଦ୍ଧି କରିପାରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଆସନ୍ତା 16 ତାରିଖଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହେବାକୁ ଥିବା ଭାରତ ଏଆଇ ଇମ୍ପାକ୍ଟ ସମିଟ୍ ଲାଗି ଏପର୍ଯ୍ୟନ୍ତ 35,000 ଉର୍ଦ୍ଧ୍ୱ ପଞ୍ଜୀକରଣ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି 5 ଦିନିଆ ସମ୍ମିଳନୀରେ 100ରୁ ଉର୍ଦ୍ଧ୍ୱ ଦେଶର ପ୍ରତିନିଧିଙ୍କ ସମେତ 15-20 ଜଣ ରାଷ୍ଟ୍ରମୁଖ୍ୟ ଯୋଗଦେବେ। ଏହାଛଡ଼ା ବିଭିନ୍ନ ଦେଶର ମନ୍ତ୍ରୀ ଏବଂ ବିଶ୍ୱସ୍ତରୀୟ ତଥା ଭାରତୀୟ ଅଗ୍ରଣୀ କମ୍ପାନୀଗୁଡ଼ିକର 40ରୁ ଉର୍ଦ୍ଧ୍ୱ ମୁଖ୍ୟ କାର୍ଯ୍ୟନିର୍ବାହୀ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 6 ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି। ପେନ୍ନେୟାର ନଦୀଜଳ ଆବଣ୍ଟନକୁ ନେଇ ତାମିଲନାଡୁ ଓ କର୍ଣ୍ଣାଟକ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ୍ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏବଂ କେନ୍ଦ୍ର ବଜେଟ୍ ସମ୍ପର୍କରେ ଯୁବବର୍ଗଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ମାଇ ଭାରତ ବଜେଟ୍ କ୍ୱେଷ୍ଟ 2026ର ଶୁଭାରମ୍ଭ କଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ସମ୍ବାଦ ଶେଷ ହେଲା।